ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତାପସ ରଞ୍ଜନ ସାହୁ। ସୁଭଦ୍ରା ଯୋଜନାର ଦରଖାସ୍ତ ପ୍ରକ୍ରିୟାକେ ଅତିକା ସରଳ ଆର୍ ସହଜ କରବାର୍ ଲାଗି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶ ଦେଇଛନ୍। ଭୁବନେଶ୍ୱରର ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ୍ ସେଣ୍ଟରନୁ ଗଲାକାଲି ଆଭାସୀ ଜରିଏ ଜିଲ୍ଲାପାଳମାନଙ୍କ ସହିତ ସେ ଏହି ବାବଦେ ଶ୍ରୀ ଆହୁଜା ଆଲୋଚନା କରିଛନ୍। ଆବେଦନକାରୀମାନଙ୍କର ପାଖେ ଫର୍ମ ପହଞ୍ଚାବା ଆର୍ ଆବେଦନଥି ସହଯୋଗ ଲାଗି ଅଙ୍ଗନବାଡ଼ି କର୍ମୀମାନଙ୍କର କାମ ପ୍ରଶଂସନୀୟ ଆଏ ବୋଲିକରି ଶ୍ରୀ ଆହୁଜା କହିଛନ୍। ଆବେଦନକାରୀ ଯେନ୍ତା ଠିକ୍ ଭାବେ ବ୍ୟବସ୍ଥା ଭିତରେ ଜଲ୍ଦି ଆବେଦନ କରିପାରିବେ ସେଥିଲାଗି ଧ୍ୟାନ ଦିଆଯାଇକରି ସବୁ ବୈଷୟିକ ଦିଗ ଉପରେ ପଦକ୍ଷେପ ନେବାରକେ ସେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଭୁବନେଶ୍ୱରଠାରେ ହେବାରକେ ଥିବା ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ଶୁଣାଣି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଛୁଟି ଲାଗି ଆଜି ବନ୍ଦ ରହିବା ସେନ୍ତା ଆଇବା 16 ତାରିଖ ଦିନ ପୈଗମ୍ବର ମହମ୍ମଦଙ୍କର ଜୟନ୍ତୀ ପଡ଼ୁଥିବାରୁ ସେଦିନ ଭିଲ୍ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ମିଳିଛି। ସମ୍ଭଲପୁର ମହାନଦୀନୁ ରିଭରଫ୍ରଣ୍ଟ ଡେଭଲପ୍ମେଣ୍ଟ ପ୍ରକଳ୍ପ ତିଆରି କରାଯିବା ଏଥିଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ଗଲାକାଲି ଉପରବେଳା ମହାନଦୀ ଖଣିର ଭିନ୍ ଭିନ୍ ଜାଗା ବୁଲି ଦେଖିବାର ସହିତ ଆଲୋଚନା କରିଥିଲେ। ଏହି ଯୋଜନା କାର୍ଯ୍ୟକାରୀ ହେଲେ ସମ୍ବଲପୁରର ସାମାଜିକ ସାଂସ୍କୃତିକ ଆର ଅର୍ଥନୈତିକ ବିକାଶର କେନ୍ଦ୍ରବିନ୍ଦୁ ହେବା ବୋଲିକରି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି। ଏନ ଜଣାଇ ଦିଆଯାଇପାରେ ଯେ ମହାନଦୀ ରିଭରଫ୍ରଣ୍ଟ ଡେଭଲପ୍ମେଣ୍ଟ ପ୍ରକଳ୍ପ ଲାଗି ରାଜ୍ୟ ସରକାରଙ୍କ ତରଫରୁ ଗଲା ବଜେଟ୍ଟି 30 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ଉନ୍ନତ କୃଷି ଯନ୍ତ୍ରପାତି ବ୍ୟବହାର ବାବଦେ ଚାଷୀମାନଙ୍କୁ ସଚେତନ କରବାର ଲାଗି ଏ ବଛର ବଲାଙ୍ଗୀର, ଜୟପୁର, କେନ୍ଦୁଝର ଆର୍ ବ୍ରହ୍ମପୁରଠାରେ 4 ଆଞ୍ଚଳିକ କୃଷକ ମେଳା ଆୟୋଜନ କରାଯିବା। ଏତାର ବାହାରେ 26 ଜିଲ୍ଲାସ୍ତରୀୟ ଆର୍ 28 ସବ୍ଡିଭିଜନ ସ୍ତରୀୟ କୃଷକ ମେଳା ଆୟୋଜନ କରାଯିବା ବୋଲି କୃଷି ଆର୍ କୃଷକ ସଶକ୍ତିକରଣ ବିଭାଗ ତରଫରୁ ଠିକ୍ନା କରାଯାଇଛି। ଚଳିତ ଆର୍ଥିକ ବର୍ଷରେ 84,407 କୃଷି ଯନ୍ତ୍ରପାତି ଯୋଗାବାର ଲାଗି 390 କୋଟି ଟଙ୍କାର ସାହାଯ୍ୟ ଲକ୍ଷ୍ୟ ରଖାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ଆର୍ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ସୂଚନା ଦେଇଛନ୍ତି। ରାଜ୍ୟର ସବୁ ଜିଲ୍ଲାନୁ କ୍ଷୁଦ୍ର ଶସ୍ୟ ଚାଷକେ ତହକାବାର ଲାଗି ଶ୍ରୀ ଅନ୍ନ ଯୋଜନାଟି 648,61,00,000 ଟଙ୍କା ବ୍ୟୟବରାଦ ରଖାଯାଇଥିବାର ଜଣାପଡ଼ିଛି। ବ୍ରହ୍ମପୁର ଟାଟାନଗର ଭିତରେ ବନ୍ଦେ ଭାରତ ଟ୍ରେନ୍ର ଗଲାକାଲି ଟ୍ରାଏଲ୍ ରନ୍ କରାଯାଇଛି। ଟାଟାନଗର ବ୍ରହ୍ମପୁର ଭିତରେ ଆଇବା 15 ତାରିଖରୁ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ମୂଲ ହେବା। ଏହି ଟ୍ରାଏଲ୍ ରନ୍ ସମିଆଥି ବନ୍ଦେ ଭାରତ ଟ୍ରେନ୍ ଟାଟାନଗର ଆଡ଼ୁ ଆଇଲା ବେଳେ ରାଜଖର୍ସୁଆଁ, ସାଏବସା, ବାଁସପାଣି, କେନ୍ଦୁଝର, ସୁକିନ୍ଦା ରୋଡ୍, ଜଖପୁରା, କଟକ, ଭୁବନେଶ୍ୱର, ବାଲୁଗାଁ ଆର୍ ଛତ୍ରପୁରନୁ ଅଟକିଥିଲା। ରାଜ୍ୟ ଡେଙ୍ଗୁ ସ୍ଥିତି ସୁଧାର ଆସିଛି। ଏହାଦେତକ ରାଜ୍ୟ 4,668 ଜଣ ଡେଙ୍ଗୁଥି ଆକ୍ରାନ୍ତ ହୋଇଥିବାର ବେଳେ ଏମାନଙ୍କର ଭିତରେ ସୁନ୍ଦରଗଡ଼ ଜିଲ୍ଲାର 1448 ଜଣ ଚିହ୍ନଟ ହୋଇଛନ୍ତି। ହେଲେ ଗଲା ଶନିବାର ଦିନ 806 ଜଣଙ୍କ ନମୁନା ପରୀକ୍ଷା କରାଯାଇଥିଲା। ସେମାନଙ୍କର ଭିତରୁ 62 ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଡେଙ୍ଗୁ ଚାପିଥିବାର ଇଲାକାନୁ ଦରକାରୀ ପଦକ୍ଷେପ ନିଆଯାଇକରି ଘର ଘର ବୁଲିକରି ଯାଞ୍ଚ କରାଯାଉଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ଏକାଡେମିକ୍ ସପୋର୍ଟ ପ୍ରୋଗ୍ରାମ ଜରିଏ ଯୁକ୍ତ 2 ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଭିନ୍ ଭିନ୍ ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି ଅନ୍ଲାଇନ୍ ଜରିଆ ଶିକ୍ଷାଦାନ କରାଯିବା। ନିଟ୍ ଆର୍ ଜେଇ ମେନ୍ କୋଚିଂ ବାଗେ ଏହି କାର୍ଯ୍ୟକ୍ରମଟି କଳା, ବାଣିଜ୍ୟ ଆର୍ ଧନ୍ଦାମୂଳକ ଶିକ୍ଷା ସହିତ ବିଜ୍ଞାନ ଛାତ୍ରଛାତ୍ରୀମାନେ ସୁଯୋଗ ପାଇବେ। ରାଜ୍ୟ ସବୁ ସରକାରୀ ଆର୍ ବେସରକାରୀ ଅନୁଦାନ ପ୍ରାପ୍ତ କଲେଜମାନଙ୍କୁ ସାମିଲ କରାଯିବା। ସ୍କାର୍ଟ କ୍ଲାସରୁମ୍ ତିଆରି କରବାରକେ ଯୁକ୍ତ 2 ସ୍କୁଲମାନଙ୍କୁ ନିର୍ଦ୍ଦେଶାଳୟ ତରଫରୁ ଚିଠି ଲେଖାଯାଇଥିବା ଜଣାପଡ଼ିଛି। ଆଜି ସୋମନାଥ ବ୍ରତ ଆର୍ ଷଠୀ ଉଷା, ଛୁଆମାନଙ୍କର ଦୀର୍ଘାୟୁ କାମନା କରିକି ମା'ମାନେ ଷଠୀ ଉଷାତି ଷଠୀ ଦେବୀଙ୍କୁ ପୂଜା କରସ। ଭୁଦ ମାସର ଉଜ୍ଜଲ ପଖର ଷଷ୍ଠୀ ତିଥିନ କରାଯାଉଥିବାର ଏହି ପୂଜାତି ସିଲ୍ ସିଲ୍ପୁଆତି ହଲଦି ଲାଗି କରାଯାଇକରି ଦେବୀଙ୍କୁ ଆବାହନ କରାଯାଏସି। ଏଥି 6 ପ୍ରକାର ନୈବେଦ୍ୟ ସହିତ 6 ପ୍ରକାର ଫଲ ଫୁଲ ଭିଲ୍ ପୂଜା କରାଯାଏସି। ଷଠୀ ଉଷାର ଲାଗି ମହିଳାମାନେ ଗଲାକାଲି ତୟାରି ପୂରା କରିଛନ୍। ବରଗଡ଼ ଖଜୁଟିକ୍ରା ବଳରାମଦେବ କ୍ଲବ ତରଫରୁ ନୂଆଖାଇ ଉଲ୍ଗୁନେ ଗଲାକାଲି 50 ଭେଟ୍ଘାଟ କାର୍ଯ୍ୟକ୍ରମ କରାଯାଇଥିଲା। ଏଥି ବିଧାୟକ ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ଚଳଚ୍ଚିତ୍ର ଅଭିନେତା ସିଦ୍ଧାନ୍ତ ମହାପାତ୍ର ସହିତ ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇକରି ନୂଆଖାଇ ଏକତାର ଭାଇଚାରାର ପରବ ବୋଲିକରି କହିଥିଲେ। ଏନୁ ହୋଇଥିବାର ସାଂସ୍କୃତିକ କାର୍ଯ୍ୟକ୍ରମଟି ଜିଲ୍ଲାର ଭିନ୍ ଭିନ୍ କଳାକାରମାନେ ଭାଗ ନେଇଥିଲେ। ବଙ୍ଗୋପସାଗରର ପଶ୍ଚିମ କେନ୍ଦ୍ରୀୟ ଆର୍ ଅତ୍ୟାର ଆଖରପାଖର ଇଲାକାନୁ ବନେଇଥିବାର ଅବପାତର ବଲେ ଆଇବା 2 ଦିନ ତକ ରାଜ୍ୟ ଜବର ବର୍ଷା ହେବା ବୋଲି ପାଣିପାଗ ବିଭାଗ ତରଫରୁ ଅନୁମାନ କରାଯାଇଛି। ଆଜି ଅବପାତ ପୁରୀ ଆର୍ ପଶ୍ଚିମବଙ୍ଗର ଦୀଘା ଭିତରେ ଉପକୂଳ ଅତିକ୍ରମ କରବା। ଜବର ବର୍ଷାର ଅନୁମାନ ଥିବାରୁ ଓଡ଼ିଶାର ସମୁଦ୍ରକୂଳିଆ ଆର୍ ଭିତରିଆ ଜିଲ୍ଲାମାନଙ୍କେ ସତର୍କ କରାଯାଇଛି। ଇତାକେ ନେଇକରି ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରୁ ଗଲାକାଲି ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। এথেনির আঞ্চলিক খবর ইন শেষ হল আরবেলর আঞ্চলিক খবর শুনিপারবে রাতে ৭:০০ বাজিকি ২ মিনিট জুহার।